ଆକାଶବାଣୀ
ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯୋଗ ହେଉଛି ଏକ କାଳଜୟୀ ଅଭ୍ୟାସ ଏବଂ ଏହା ଏକତା ଓ ସୌହାର୍ଦ୍ଦ୍ୟକୁ କରିଥାଏ ପ୍ରତିପାଦନ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଭୁବନେଶ୍ୱରରେ ବସିବ ବିଜେପି ବିଧାୟକ ଦଳ ବୈଠକ। ପୁଡ଼ୁଚେରୀରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁଁ 3 ମହିଳାଙ୍କର ମୃତ୍ୟୁ। ଏନ୍ ଚନ୍ଦ୍ରବାବୁ ନାଇଡୁ ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ନେବେ ଶପଥ ଏବଂ ନିଟ୍ ୟୁଜି 2024 ଫଳ ଆଧାରରେ ଚାଲିଥିବା ଡାକ୍ତରୀ ନାମଲେଖା କାଉନ୍ସେଲିଂ ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଦେବାକୁ ମନା କଲେ ସୁପ୍ରିମକୋର୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଯୋଗ ହେଉଛି ଏକ କାଳଜୟୀ ଅଭ୍ୟାସ ଏବଂ ଏହା ଏକତା ଓ ସୌହାର୍ଦ୍ଦ୍ୟକୁ ପ୍ରତିପାଦନ କରେ। ବିଭିନ୍ନ ସଂସ୍କୃତି ଓ ଭୌଗୋଳିକ କ୍ଷେତ୍ରକୁ ଯୋଡ଼ିବାରେ ଯୋଗର ଉଲ୍ଲେଖନୀୟ ଅବଦାନ ଉପରେ ଆଲୋକପାତ କରି ଶ୍ରୀ ମୋଦି କହିଛନ୍ତି, ଯୋଗ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ସାମଗ୍ରିକ କଲ୍ୟାଣ ପାଇଁ ଏକାଠି କରିଛି। ଯୋଗକୁ ନିଜ ଜୀବନର ଏକ ଅବିଚ୍ଛେଦ୍ୟ ମାଧ୍ୟମ କରିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋହାହିତ କରିବାକୁ ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। 10ମ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନକୁ ଆଉ କିଛିଦିନ ବାକି ଥିବାବେଳେ ଏହା ପୂର୍ବରୁ ବିଶ୍ୱସ୍ତରରେ ଏଥିପାଇଁ ଉତ୍ସାହ ସୃଷ୍ଟି କରିବା ଲକ୍ଷ୍ୟରେ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି, ଯୋଗ ଶାନ୍ତି ଏବଂ ଧୈର୍ଯ୍ୟର ସହିତ ଜୀବନର ଆହ୍ୱାନଗୁଡ଼ିକର ମୁକାବିଲା କରିବାରେ ସହାୟକ ହୋଇଥାଏ। ସାମାଜିକ ଗଣମାଧ୍ୟମ ଏକ୍ସରେ ବିଭିନ୍ନ ଆସନ ଏବଂ ଏହାର ଫାଇଦା ସମ୍ପର୍କରେ ମାର୍ଗଦର୍ଶନ ଦେବା ପାଇଁ ଶ୍ରୀ ମୋଦି ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ଏହି ଭିଡ଼ିଓ ଲୋକମାନଙ୍କୁ ନିୟମିତ ଯୋଗାଭ୍ୟାସ କରିବାକୁ ପ୍ରେରଣା ଦେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି। ସୂଚନାଯୋଗ୍ୟ, ପ୍ରତିବର୍ଷ ଜୁନ୍ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବେ ପାଳନ କରାଯାଏ। ରାଷ୍ଟ୍ରପତିଙ୍କ ଅନୁମୋଦନ କ୍ରମେ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟଙ୍କ ମଧ୍ୟରେ ହୋଇଥିବା ବିଭାଗ ବଣ୍ଟନ ପରିପ୍ରେକ୍ଷୀରେ ଆଜି ବିଭିନ୍ନ ମନ୍ତ୍ରୀ ସେମାନଙ୍କର ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ଅମିତ ଶାହା ସ୍ୱରାଷ୍ଟ୍ର ତଥା ସମବାୟ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଥିବାବେଳେ କିରଣ ରିଜିଜୁ ସଂସଦୀୟ ବ୍ୟାପାର ଏବଂ ସଂଖ୍ୟାଲଘୁ ବିଭାଗର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେହିଭଳି ଶିବରାଜ ସିଂ ଚୌହାନ କୃଷି ଏବଂ କୃଷକ କଲ୍ୟାଣ ବିଭାଗ ଦାୟିତ୍ୱ ନେଇଥିବାବେଳେ ଅଶ୍ୱିନୀ ବୈଷ୍ଣବ ରେଳବାଇ, ସୂଚନା ଓ ପ୍ରସାରଣ, ଇଲେକ୍ଟ୍ରୋନିକ୍ସ ଏବଂ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆ ଦୂରସଞ୍ଚାର ମନ୍ତ୍ରଣାଳୟ, ମନୋହରଲାଲ ଖଟ୍ଟର ଶକ୍ତି ବିଭାଗ, ଜିତେନ୍ଦ୍ର ସିଂ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ମିକ ଏବଂ ତାଲିମ ମନ୍ତ୍ରଣାଳୟ, ଜୟନ୍ତ ଚୌଧୁରୀ ସ୍ୱାଧୀନ ରାଷ୍ଟ୍ରମନ୍ତ୍ରୀ ଭାବେ ଦକ୍ଷତା ବିକାଶ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟର ଦାୟିତ୍ୱ ଗ୍ରହଣ କରିଛନ୍ତି। ଏଲ୍ଜେପି ରାମବିଳାସ ପାଶ୍ୱାନ ପାର୍ଟି ନେତା ଚିରାଗ ପାଶ୍ୱାନ ଆଜି କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ଶ୍ରୀ ପାଶ୍ୱାନ କହିଛନ୍ତି ଯେ ତାଙ୍କୁ ଯେଉଁ ଦାୟିତ୍ୱ ଦିଆଯାଇଛି ତାହାକୁ ସେ ନିଷ୍ଠା ଓ କଠିନ ପରିଶ୍ରମ ସହିତ ପାଳନ କରିବେ। ଓଡ଼ିଶା ବିଜେପି ବିଧାୟକ ଦଳ ବୈଠକ ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ଅପରାହ୍ନରେ ବସି ବିଧାୟକ ଦଳ ନେତା ଚୟନ କରାଯିବ। ଏଥିରେ ଦୁଇ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ଏବଂ ଭୂପେନ୍ଦ୍ର ଯାଦବ ପର୍ଯ୍ୟବେକ୍ଷକ ଭାବେ ଯୋଗଦେବେ। ନେତା ଚୟନ ପରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ସହ ଦଳ ପକ୍ଷରୁ ନୂତନ ସରକାର ଗଠନ ନେଇ ରାଜ୍ୟପାଳଙ୍କ ପାଖରେ ଦାବି ଉପସ୍ଥାପନ କରାଯିବ। ଆସନ୍ତାକାଲି ଭୁବନେଶ୍ୱର ଜନତା ମଇଦାନଠାରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ବହୁ କେନ୍ଦ୍ରମନ୍ତ୍ରୀ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତେଲୁଗୁଦେଶମ ପାର୍ଟି ଅଧ୍ୟକ୍ଷ ଏନ୍ ଚନ୍ଦ୍ରବାବୁ ନାଇଡୁ ଆସନ୍ତାକାଲି ପୂର୍ବାହ୍ନ 11:27ରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ବିଜୟୱାଡ଼ା ନିକଟରେ ଏହି ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଏହି ସମାରୋହ ଏନ୍ଡିଏ ମେଣ୍ଟର ବରିଷ୍ଠ ନେତୃବୃନ୍ଦ ଏବଂ ପଡ଼ୋଶୀ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। 2014 ବିଭାଜନ ପରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଦ୍ୱିତୀୟ ଥର ପାଇଁ ଶ୍ରୀ ନାଇଡୁ ଦାୟିତ୍ୱ ଗ୍ରହଣ କରିବେ। ଟିଡିପି, ଜନସେନା, ଭାରତୀୟ ଜନତା ପାର୍ଟିର ଏନ୍ଡିଏ ମେଣ୍ଟ 175ଟି ବିଧାନସଭା ଆସନ ମଧ୍ୟରୁ 164ଟିରେ ବିଜୟ ଲାଭ କରି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଆକାଶବାଣୀରୁ ନିଟ୍ ଏଜି 2024 ଫଳ ଆଧାରରେ ଚାଲିଥିବା ଡାକ୍ତରୀ ନାମଲେଖା କାଉନ୍ସେଲିଂ ପ୍ରକ୍ରିୟା ଉପରେ ଅନ୍ତରୀଣ ରହିତାଦେଶ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଏନେଇ ଆଗତ ଏକ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଏନ୍ଟିଏ ଏବଂ ଅନ୍ୟ ପକ୍ଷମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ଆସନ୍ତା ମାସ 8 ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବାକୁ ସୁପ୍ରିମକୋର୍ଟ ଦିନଧାର୍ଯ୍ୟ କରିଛନ୍ତି। ଗତ ମଇ 5 ତାରିଖରେ ହୋଇଥିବା ଏହି ପରୀକ୍ଷାରେ ଅନିୟମିତତା ଅଭିଯୋଗ ଏବଂ ଏ ସଂକ୍ରାନ୍ତରେ ତ୍ୱରିତ ତଦନ୍ତ କରାଯିବା ସହ ସାନି ପରୀକ୍ଷା ପାଇଁ ଆଶାୟୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଏହି ମାମଲା ସୁପ୍ରିମକୋର୍ଟରେ ଦାଖଲ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଉଭୟ ଭାରତ ଓ କତାର ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ପ୍ରତିଶ୍ରତିବଦ୍ଧ। କତାରର ଅମିର ଏଚ୍ଏଚ୍ ଶେଖ୍ ତାମିମ୍ ବିନ୍ ହମାଦ୍ ଅଲ୍ ଥାନିଙ୍କ ସହ ଆଲୋଚନା ପରେ ଶ୍ରୀ ମୋଦି ସାମାଜିକ ଗଣମାଧ୍ୟମରେ ଏହା କହିଛନ୍ତି। ଭାରତ ପ୍ରତି ଶୁଭେଚ୍ଛା ଓ ସକାରାତ୍ମକ ଭାବନା ରଖିଥିବାରୁ ଶ୍ରୀ ମୋଦି ଅଲ୍ ଥାନିଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ପୁଡୁଚେରୀ ରାଜ୍ୟର ଓଲଗାରେଟ୍ ବିଧାନସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପୁଡୁନଗର ଅଞ୍ଚଳରେ ଥିବା ଏକ ଶୌଚାଳୟରୁ ବିଷାକ୍ତ ଗ୍ୟାସ୍ ଲିକ୍ ହୋଇ 3 ଜଣ ମହିଳାଙ୍କର ମୃତ୍ୟୁ ଘଟିଛି। ଗୁରୁତର ଅବସ୍ଥାରେ ଅନ୍ୟ 2 ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ଅଞ୍ଚଳର ଗୃହ ଶୌଚାଳୟ ପାଇପ୍ଲାଇନ୍କୁ ଏକାଠି ଭୂତଳ ଡ୍ରେନେଜ୍ ଏବଂ ନର୍ଦ୍ଦମା ବ୍ୟବସ୍ଥା ସହିତ ସଂଯୋଗ କରାଯାଇଛି। ସେହି ଅଞ୍ଚଳ ନିକଟରେ ଏକ ନର୍ଦ୍ଦମା ଜଳ ବିଶୋଧନ ୟୁନିଟ୍ ମଧ୍ୟ ରହିଛି। ଭୂତଳ ପାଇପ୍ ଭିତରେ ଉତ୍ପନ୍ନ ହେଉଥିବା ବିଷାକ୍ତ ଗ୍ୟାସ୍ ବିପରୀତ ଦିଗରେ ଗତି କରି ଘରେ ଥିବା ଶୌଚାଳୟ ମଧ୍ୟ ଦେଇ ନିର୍ଗତ ହୋଇଥିବା କୁହାଯାଉଛି। ଜାତୀୟ ରାଜଧାନୀ ଦିଲ୍ଲୀରେ ଦେଖାଦେଇଥିବା ଜଳ ସଙ୍କଟକୁ ନେଇ ଉପରାଜ୍ୟପାଳ ଭିକେ ସାକ୍ସେନା ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଶ୍ରୀ ସାକ୍ସେନା ଏହି ପରିପ୍ରେକ୍ଷୀରେ ଆଜି ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସାଇନିଙ୍କ ସହ କଥା ହୋଇଛନ୍ତି। ଏହାପରେ ଶ୍ରୀ ସାକ୍ସେନା ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି କହିଛନ୍ତି ବିଧି ବ୍ୟବସ୍ଥା ଅନୁଯାୟୀ ଦିଲ୍ଲୀକୁ ତା'ର ଅଂଶବାବଦ ଜଳ ବଣ୍ଟନ କରାଯାଉଛି ଏବଂ ଆଗକୁ ସବୁପ୍ରକାର ସମ୍ଭାବ୍ୟ ସାହାଯ୍ୟ ସହଯୋଗ ମଧ୍ୟ କରାଯିବ ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି। ହରିୟାଣା ତରଫରୁ ଜଳବଣ୍ଟନ ନେଇ ସବୁପ୍ରକାର ସହଯୋଗ ସତ୍ତ୍ୱେ ଚଳିତ ବର୍ଷ ଦେଖାଯାଇଥିବା ଅତ୍ୟଧିକ ଗ୍ରୀଷ୍ମ ପ୍ରବାହଜନିତ ପରିସ୍ଥିତି ଯୋଗୁଁ ଦିଲ୍ଲୀରେ ଏ ପ୍ରକାର ଜଳ ସଙ୍କଟ ଦେଖାଦେଇଛି ବୋଲି ମୁଖ୍ୟମନ୍ତ୍ରୀ ସାଇନି କହିଛନ୍ତି। ସିକିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଆଜି ରାଜ୍ୟ ସଚିବାଳୟରେ ତାଙ୍କର ପ୍ରଥମ କ୍ୟାବିନେଟ୍ ବୈଠକ କରିଛନ୍ତି। ନିର୍ବାଚନ ବିଜୟ ପରେ ଗତକାଲି ଶ୍ରୀ ତମାଙ୍ଗ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ନୂଆ ବିଧାନସଭାର ଅସ୍ଥାୟୀ ବାଚସ୍କତି ଭାବେ ବିଧାୟକ ସଞ୍ଜିତ ଖାରେଲଙ୍କୁ ନିଯୁକ୍ତି ଦେବାକୁ ରାଜ୍ୟପାଳଙ୍କୁ ସୁପାରିଶ କରାଯିବା ପାଇଁ ଆଜିର ବୈଠକରେ ନିଷ୍ପଭି ହୋଇଛି। କ୍ୟାବିନେଟ୍ ବୈଠକରେ ହୋଇଥିବା ଅନ୍ୟ ନିଷ୍ପଭିଗୁଡ଼ିକ ମଧ୍ୟରେ ଭୂସ୍କଳନ ପ୍ରଭାବିତ ଲୋକଙ୍କୁ ନୂଆ ଘର ଯୋଗାଇଦେବା ସହ କ୍ଷତିପୂରଣ ପ୍ରଦାନ, ସରକାରୀ କର୍ମଚାରୀ ଏବଂ ପେନ୍ସନ୍ଭୋଗୀଙ୍କୁ 4% ଅଧିକା ମହଙ୍ଗାଭତ୍ତା ଏବଂ ରାଜ୍ୟ ପ୍ରତିଷ୍ଠାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆୟୋଜନ ପାଇଁ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଆଦି ଅନ୍ତର୍ଭୁକ୍ତ ରହିଛି। ତ୍ରିପୁରା ସରକାର ଆସନ୍ତା 15 ତାରିଖରୁ ରବି ଋତୁ ପାଇଁ ବାର୍ଷିକ ରିହାତି ଧାନ ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ଘୋଷଣା କରିଛନ୍ତି। ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୁଶାନ୍ତ ଚୌଧୁରୀ କହିଛନ୍ତି 2018 ଡିସେମ୍ବରରୁ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ରାଜ୍ୟର କୃଷକମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି। ରାଜ୍ୟ ସରକାର କ୍ୱିଣ୍ଟାଲ ପିଛା 2,183 ଟଙ୍କାରେ 16,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଆସନ୍ତା ମାସ 31 ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। ଏଥିପାଇଁ ପରିଚାଳନା ଖର୍ଚ୍ଚ ବାବଦରେ କେନ୍ଦ୍ର ସରକାର 35 କୋଟି ଏବଂ ରାଜ୍ୟ ସରକାର 10 କୋଟି ଟଙ୍କା ଖର୍ଚ୍ଚ କରିବେ। ଏହି କାର୍ଯ୍ୟକ୍ରମ ପାଇଁ 31ଟି ଅସ୍ଥାୟୀ କ୍ରୟ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯୋଗ ହେଉଛି ଏକ କାଳଜୟୀ ଅଭ୍ୟାସ ଏବଂ ଏହା ଏକତା ଓ ସୌହାର୍ଦ୍ଦ୍ୟକୁ କରିଥାଏ ପ୍ରତିପାଦନ। ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଜି ଭୁବନେଶ୍ୱରରେ ବସିବ ବିଜେପି ବିଧାୟକ ଦଳ ବୈଠକ। ଏନ୍ ଚନ୍ଦ୍ରବାବୁ ନାଇଡୁ ଆସନ୍ତାକାଲି ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଏବଂ ନିଟ୍ ୟୁଜି 2024 ଫଳ ଆଧାରରେ ଚାଲିଥିବା ଡାକ୍ତରୀ ନାମଲେଖା କାଉନ୍ସେଲିଂ ଉପରେ ଅନ୍ତରୀଣ ରହିତା ଦେବାକୁ ମନା କଲେ ସୁପ୍ରିମକୋର୍ଟ।